ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ଓଡ଼ିଶା ଆଜି ପାଳନ କରୁଛି ତା'ର ପ୍ରତିଷ୍ଠା ଦିବସ। 1936 ଏପ୍ରିଲ ମାସ ଆଜିର ଦିନରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ କରାଯାଇଥିଲା। ଉତ୍କଳ ଦିବସ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବର ଦିନ। ବିଶ୍ୱର 20 ସମୃଦ୍ଧ ସଭ୍ୟ ଓ ସୃଜନଶୀଳ ଭାଷା ମଧ୍ୟରୁ ଓଡ଼ିଆ ଭାଷା ଗୋଟିଏ। ଓଡ଼ିଆ ଭାଷା ତା'ର କଳା, ସଂସ୍କୃତି, ଐତିହ୍ୟ ଏବଂ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଇତିହାସକୁ ନେଇ ବିଶ୍ୱରେ ଖ୍ୟାତି ଲାଭ କରିଛି। ପରାଧୀନ ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ସ୍ୱଭାବକବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟଙ୍କ ପର୍ଯ୍ୟନ୍ତ ମହାନ ବ୍ୟକ୍ତିତ୍ୱଙ୍କର ଓଡ଼ିଆ ଭାଷା ସାହିତ୍ୟ ସହିତ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। 1954 ଭାଷା ଆଇନ ସଂଶୋଧିତ ହୋଇ ଓଡ଼ିଆ ଭାଷା ସରକାରୀ ଭାଷାର ମାନ୍ୟତା ପାଇଥିଲା। ଉତ୍କଳ ଦିବସ ଉପଲକ୍ଷେ ରାଷ୍ଟ୍ରପତି, ରାଜ୍ୟପାଳ, ବାଚସ୍ପତି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟସ୍ତରୀୟ ଉତ୍କଳ ଦିବସ ସମାରୋହ ଆଜି ଅପରାହ୍ନ 5:30 ସମୟରେ କୃଷି ଶିକ୍ଷା ସଦନ ଓୟୁଏଟି ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶବ୍ୟାପୀ ଆଜିଠାରୁ ଜନଗଣନା ଆରମ୍ଭ ହେଉଛି। ଜନସଂଖ୍ୟା, ଗୃହ ଓ ସାମାଜିକ ତଥା ଅର୍ଥନୈତିକ ସୂଚକ ଉପରେ ଜନଗଣନାରେ ବଡ଼ଧରଣର ତଥ୍ୟ ସଂଗ୍ରହ କରାଯିବ। ପ୍ରଥମ ପର୍ଯ୍ୟାୟରେ 15 ଦିନ ଧରି ସ୍ୱଗଣନା କରାଯିବ। ଜଣେ ନାଗରିକ sc.census.gov.in ପୋର୍ଟାଲ କିମ୍ବା ମୋବାଇଲ୍ ଆପ୍ ଜରିଆରେ 33 ପ୍ରଶ୍ନର ଉତ୍ତର ଦେଇ ନିଜର ତଥ୍ୟ ପ୍ରଦାନ କରିପାରିବେ। ଜନଗଣନା କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଡିଜିଟାଲ୍ ଜନଗଣନା ଦେଶରେ ଆରମ୍ଭ ହେଉଛି। ଏହାପରେ ଆସନ୍ତା 16 ତାରିଖରୁ ମଇ ମାସ 15 ତାରିଖ ପର୍ଯ୍ୟନ୍ତ ଜନଗଣନାକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ରାଜ୍ୟରେ ଜନଗଣନା ପାଇଁ 1,20,000 ଅଧିକ ଶିକ୍ଷକ ଓ କର୍ମଚାରୀ ସାମିଲ ହେବେ। ଜନଗଣନା ସୂଚନା ଅଧିକାର ଆଇନ ଆର୍ଟିଆଇ ପରିସରଭୁକ୍ତ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଗତକାଲି ଶେଷ ହୋଇଛି। ବାଚସ୍ପତି ସୋରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଛନ୍ତି। ଦ୍ୱିତୀୟ ଅଧିବେଶନରେ 29 କାର୍ଯ୍ୟଦିବସ ମଧ୍ୟରୁ 22 କାର୍ଯ୍ୟଦିବସ ଗୃହରେ ଚାଲିଥିଲା। ଅଧିବେଶନର ଶେଷ ଦିନରେ ଗତକାଲି ଚଳିତ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ହୋଇଥିଲା। ଏଥିସହିତ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ଶିକ୍ଷକ କ୍ୟାଡର ସଂରକ୍ଷଣ ବିଧେୟକ 2026 ଗୃହର ଅନୁମୋଦନ ଲାଭ କରିଥିଲା। ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ 17 February ଏବଂ ଦ୍ୱିତୀୟ ପର୍ଯ୍ୟାୟ 9 March ଆରମ୍ଭ ହୋଇଥିଲା। ରାଜ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍କୁ ସ୍ଥଗିତ ରଖାଯାଇଛି। ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏସ୍ଆଇଆର୍କୁ ସ୍ଥଗିତ ରଖାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କର ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ଆସନ୍ତାକାଲି ପରିବର୍ତ୍ତେ 4 ତାରିଖରୁ ଆରମ୍ଭ ହେବ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ କାର୍ଯ୍ୟକ୍ରମ ପ୍ରାଧିକରଣ ଓ ସେବା ପକ୍ଷରୁ କୁହାଯାଇଛି। ଏହି ଅବସରରେ ଶିକ୍ଷା ସଚେତନତା ରଥ ପ୍ରତ୍ୟେକ ଜିଲ୍ଲାରେ ପରିକ୍ରମା କରି ସଚେତନତା ସୃଷ୍ଟି କରାଯିବ। ରାୟଗଡ଼ା ପୁଲିସ୍ ପକ୍ଷରୁ ରାୟଗଡ଼ା କନ୍ଧମାଳ ସୀମାନ୍ତ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଅନୁସାରେ ମୁନିଗୁଡ଼ା ଓ ଆମ୍ବଦଳା ଥାନା ଅଞ୍ଚଳରୁ ଡିଟେନେଟର, ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଓ ଲାପ୍ଟପ୍ ଜବତ କରାଯାଇଛି। ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଜଙ୍ଗଲରେ ଏକ ପରିତ୍ୟକ୍ତ ସ୍ଥାନରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହିତ 7 ବନ୍ଧୁକ, 10 ଗ୍ରେନେଡ୍ ଓ ଗୁଳିଗୋଳା ଜବତ କରାଯାଇଛି। ଯୁବପିଢ଼ିକୁ ଡାକ ବିଭାଗର ବିଭିନ୍ନ ସେବା ପ୍ରତି ଆକର୍ଷିତ କରିବା ଲକ୍ଷ୍ୟରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଏନ୍ଜେନ୍ ଡାକଘର ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଥିବା ଉପଡାକଘରରେ ଆରମ୍ଭ ହୋଇଛି। ଡିଜିଟାଲ୍ ପେମେଣ୍ଟ, ସେଲ୍ଫି ପଏଣ୍ଟ, ଗ୍ରନ୍ଥାଗାର ସହିତ ଚେସ୍ ଖେଳିବା ପାଇଁ ବ୍ୟବସ୍ଥା ଏହି ଡାକଘରେ ଉପଲବ୍ଧ ଅଛି। ଜାତୀୟ ଜନଗଣନା 2027 ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଏକ ବିଶାଳ ସଚେତନତା ର୍ୟାଲି ଆୟୋଜନ କରାଯାଇଥିଲା। ଜନଗଣନାରେ ସମସ୍ତଙ୍କୁ ସକ୍ରିୟ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଥିଲା। ମାଲକାନଗିରି ଜିଲ୍ଲାରେ ଜନଗଣନା କାର୍ଯ୍ୟ ପ୍ରସ୍ତୁତି ସମ୍ପର୍କରେ ଏକ ଆଭାସୀ ବୈଠକରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିକ୍ରେ ତ୍ରୁଟିଶୂନ୍ୟ ଜନଗଣନା କାର୍ଯ୍ୟ ଓ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦୃଶ୍ୟମାନତା ଦିବସ ପାଳନ କରାଯାଇଛି। ଜିଲ୍ଲାପାଳ ଡକ୍ଟର ନୂପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ତୃତୀୟ ଲିଙ୍ଗ ବ୍ୟକ୍ତିବିଶେଷଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ସହିତ ସେମାନଙ୍କୁ ସମ୍ମାନଜନକ ଶବ୍ଦରେ ସମ୍ବୋଧନ କରିବା ପାଇଁ ସୁପାରିଶ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନଗର ମଣ୍ଡଳ ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସଚ୍ଚୋଟ ନାଗରିକଙ୍କ ଭୂମିକା ନେଇ ଶିବିରରେ ତାଲିମ ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଗଣିଆଠାରେ ଆୟୋଜିତ ଶିବିରରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ପଣ୍ଡିତ ଦୀନଦୟାଲଙ୍କ ଅନ୍ତୋଦୟ ଦର୍ଶନ ଓ ଏକାତ୍ମ ମାନବବାଦ ସମ୍ପର୍କରେ ଆଲୋଚନା କରିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।